ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢ଼ୁଛନ୍ ଆଶୁତୋଷ ପାଣିଗ୍ରାହୀ ଜୁହାର। ପହଲା ମୁଖିଆ ଖବର। ସ୍ୱ ଜନଗଣନା ପ୍ରକ୍ରିୟାଟି ତଥ୍ୟ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ। ଜନଗଣନା କାନ୍ତି ସହଯୋଗ କରବାକେ ଦେଲେ ଆହ୍ୱାନ। ରାଜ୍ୟ ଆବାକାଲ ସବୁ ପ୍ରାଥମିକ ବିଦ୍ୟାଳୟ ପାଳନ କରାଯିବା ଖଡ଼ିଛୁଆଁ ଆଉ ପ୍ରବେଶ ଉତ୍ସବ। ଛତିଶଗଡ଼ ନ ଚାଲିଥିବା ଖେଲୋ ଇଣ୍ଡିଆ ଜନଜାତି କ୍ରୀଡ଼ା ମହୋତ୍ସବ ଆଜି ହେଉଛି ଉଦ୍ଯାପିତ। 20 ସ୍ୱର୍ଣ୍ଣପଦ ପାଇକରି 2 ଠାନ୍ଠୁ ଓଡ଼ିଶା ଆଉ କାଲବାସାଖୀ ପ୍ରଭାବତି 12 ଜିଲ୍ଲାନ ବିଜୁଳି ମାରିକରି ହେଇପାରେ ବର୍ଷା। ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଏଥର ପୁରା ଖବର। ଜାତୀୟ ଜନଗଣନା ମୂଲ ହୋଇଥିବାର ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ତାଙ୍କର ସରକାରୀ ବାସଭବନଟି ସ୍ୱଗଣନା କରିଛନ୍। ସ୍ୱଗଣନା ପୋର୍ଟାଲ ଜରିଏ ଲୋକମାନେ ନିଜର ତଥ୍ୟ ନିଜେ ଦେଇକରି ଜନଗଣନା କାନ୍ତି ସହଯୋଗ କରବାରକେ ଶ୍ରୀ ମାଝୀ ଆହ୍ୱାନ ଦେଇଛନ୍। ରାଜ୍ୟ ଜନଗଣନା 2027 କାର୍ଯ୍ୟକ୍ରମକେ ଠିକ୍ ଭାବେ ସମ୍ପାଦନ କରବାର ଲାଗି ରାଜ୍ୟ ସରକାରଙ୍କ ତରଫୁ ବହୁତଟି ପଦକ୍ଷେପ ନିଆଯାଇଛି। ସରକାରଙ୍କ ତରଫୁ ଜନଗଣନା କାମତେ ଲାଗିଥିବା କର୍ମଚାରୀମାନଙ୍କୁ ଅଲଗା ଜାଗାକେ ବଦଲି ନାଇଁ କରବାରକେ ସବୁ ବିଭାଗକେ ନିର୍ଦ୍ଦେଶ ଦିଆଯାଇଛି। ଜନଗଣନା ପ୍ରକ୍ରିୟା 2 ଖେପେ ଡିଜିଟାଲ ଜରିଏ ଶେଷ ହେବା। ପହିଲା ଖେପେ ସ୍ୱଜନଗଣନା ଆଇବା 15 ତକ ଚାଲବା। ଇତାର ଉତ୍ରୁ ଗୃହ ତାଲିକା ଆଉ ଆବାସ ଜନଗଣନା 16 ମୁହଲ ହେଇକରି ମେ 15 ତକ ଚାଲବା। ରାଜ୍ୟର ଭିନ୍ ଭିନ୍ ଜାଗାନ ଡିଜିଟାଲ ସ୍ୱଗଣନା ମୁହଲ ହେଇଛେ। ଦେବଗଡ଼ ଜିଲ୍ଲା ପ୍ରଶାସନ ତରଫୁ ବାରକୋଟ ରିଆମାଲ ଆଉ ତିଲେବଣି ବ୍ଲକନ ଡିଜିଟାଲ ସ୍ୱଗଣନା ପ୍ରକ୍ରିୟା ମୁହଲ ହେଇଯାଇଛେ। ଜନଗଣନା ଅଧିକାରୀମାନେ ଘରକେ ଘର ଯାଇକରି ମୋବାଇଲ ଆପ୍ ଜରିଏ ତଥ୍ୟ ଠୁଲାବାର ଆଉ ସବୁ ତଥ୍ୟ ଠିକ୍ ଭାବେ ଗ୍ରହଣ କରୁଛନ୍। ରାଜ୍ୟ ସରକାରଙ୍କର ବିଦ୍ୟାଳୟ ଆଉ ଗଣଶିକ୍ଷା ବିଭାଗ ତରଫୁ ଓଡ଼ିଆ ପକ୍ଷ ପାଳନ ଅବସରରେ ଆବାକାଲ ସବୁ ପ୍ରାଥମିକ ବିଦ୍ୟାଳୟମାନଙ୍କେ ଖଡ଼ିଛୁଆଁ ଆଉ ପ୍ରବେଶ ଉତ୍ସବ ପାଳନ କରାଯିବା। ଭୁବନେଶ୍ୱର ରାଜଭବନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହେବାରକେ ଥିବା ଖଡ଼ିଛୁଆଁ ଉତ୍ସବଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେବେ ବୋଲି ସୂଚନା ମିଳିଛି। ଓଡ଼ିଶାର ସାଂସ୍କୃତିକ ଐତିହ୍ୟକେ ପ୍ରଚାର ଓ ପ୍ରସାର କରିବାର ଲାଗି ଚଳିତ ମାସ ପହିଲାନୁ ମୂଲ ହୋଇଥିବା ଓଡ଼ିଆ ପକ୍ଷର 3 ଦିନ ଆଜି ଆମ ପୋଷାକ ଆମ ପରିଚୟ ଦିବସ ପାଳନ କରାଯାଉଛି। ରାଜ୍ୟର ହସ୍ତତନ୍ତ ପୋଷାକର ପ୍ରଦର୍ଶନ ସହିତ ସାଧାରଣ ନାଗରିକ ଆଉ ସରକାରୀ ଅଫିସ କର୍ମଚାରୀମାନଙ୍କୁ ହସ୍ତତନ୍ତ ପୋଷାକ ପିନ୍ଧିବାରକେ ଉତ୍ସାହିତ କରାଯାଉଛି। ହସ୍ତତନ୍ତ ଆଉ ହସ୍ତଶିଳ୍ପ ବିଭାଗ ତରଫୁ ପରିଚାଳିତ ବୟନିକା ଉତ୍କଳିକା ଆମ୍ବଲନ ଆଉ ସମ୍ବଲପୁରୀ ବସ୍ତ୍ରାଳୟର ସବୁ ଶାଖାନ ହସ୍ତତନ୍ତ ବସ୍ତ୍ର ଘିନ୍ବାର ଉପରେ ସ୍ୱତନ୍ତ୍ର ରିହାତି ଦିଆଯାଉଛି। ଜନବିଶ୍ୱାସ ସଂଶୋଧନ ବିଲ୍ଟି ଅଣାଯାଇଥିବା ସଂସ୍କାର ଆଉ ଆଇନମାନଙ୍କର ସରଳୀକରଣ ଜନସାଧାରଣଙ୍କର ମନ ଭିତରେ ସୁଶାସନ ପ୍ରତି ଗଭୀର ଆସ୍ଥା ସୃଷ୍ଟି କରବାରତି ସାହାଯ୍ୟ କରିବ ବୋଲି କେନ୍ଦ୍ର ବାଣିଜ୍ୟ ଆଉ ଶିଳ୍ପ ମନ୍ତ୍ରୀ ପିୟୁଷ ଗୋଏଲ କହିଛନ୍। ନୂଆଦିଲ୍ଲୀନ ଆଜି ଗଣମାଧ୍ୟମକୁ ସୂଚନା ଦେଇକରି ଶ୍ରୀ ଗୋଏଲ କହିଛନ୍, ଏହି ବିଲ୍ର ଉଦ୍ଦେଶ୍ୟ ହେଉଛି ବିଶ୍ୱାସ ଆଧାରିତ ଶାସନ ବ୍ୟବସ୍ଥାକେ ବରକସ କରିକରି ଜୀବନ ଧାରଣ ଆଉ ବ୍ୟବସାୟକେ ସହଜ କରିବା ଯେଉଁଥିଲାଗି ସାଧାରଣ ଲୋକେ ଲାଭ ପାଇପାରିବେ। ପହିଲାଥର ଲାଗି 79 ନିୟମ ଅଧୀନତି ଥିବା 1000 ବ୍ୟବସ୍ଥାକେ ବଦଳାଯାଇକରି ସେଟାମାନଙ୍କୁ ଜନବିଶ୍ୱାସ ବିଲ୍ତି ଅପରାଧ ମୁକ୍ତ କରାଯାଇଛି। 2047 ବିକଶିତ ଭାରତ ଯାତ୍ରାତି ଏହି ପରିବର୍ତ୍ତନ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ମାଇଲ ଖୁଣ୍ଟ ବୋଲି ଶ୍ରୀ ଗୋଏଲ କହିଛନ୍। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଜାତୀୟ ଶିକ୍ଷା ଗବେଷଣା ଆଉ ତାଲିମ ପରିଷଦ ଏନ୍ସିଇଆର୍ଟିକେ ୟୁଜିସିର ପରାମର୍ଶ ଗୋଟିଏ ସ୍ୱତନ୍ତ୍ର ବର୍ଗ ଅଧୀନତି ଡିମ୍ଡ ବା ବିଶ୍ୱବିଦ୍ୟାଳୟର ମାନ୍ୟତା ମିଳିଛି। ୟୁଜିସି ଆଇନ 1956 ଧାରା 3 ଅଧୀନତି 6 ଭିନ୍ ଭିନ୍ ଜାଗାର ଏନ୍ସିଇଆର୍ଟିକେ ଏହି ମାନ୍ୟତା ମିଳିଛି। ଏହି ଶିକ୍ଷାନୁଷ୍ଠାନମାନଙ୍କେ ସ୍ୱତନ୍ତ୍ର ବର୍ଗ ଅଧୀନତି ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବା ଲାଗି ୟୁଜିସି ପୋର୍ଟାଲଥି ଆବେଦନ କରାଯାଇଥିଲା। ୟୁଜିସି ବିଶେଷଜ୍ଞ କମିଟିର ସୁପାରିଶକେ କମିଶନ ତରଫ ବିଚାର ଉତ୍ରୁ ଅନୁମୋଦନ କରାଯାଇଛି। ମନ୍ତ୍ରଣାଳୟ ଏନ୍ସିଇଆର୍ଟିକେ ଗବେଷଣା ସହିତ ଡକ୍ଟରେଟ୍ ଆଉ ନବସୃଜନଶୀଲ ଶିକ୍ଷାଗତ କାର୍ଯ୍ୟକ୍ରମ ମୂଲ କରିବା ଲାଗି ଦରକାରୀ ପଦକ୍ଷେପ ନେବାରକେ ନିର୍ଦ୍ଦେଶ ଦେଇଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ବଳିଦାନକେ ଶ୍ରୋତା କରିକରି ପୃଥିବୀର ସବୁଆଡ଼େ ଆଜି ଶୁଭ ଶୁକ୍ରବାର ଗୁଡ୍ ଫ୍ରାଇଡେ ପାଳନ କରାଯାଉଛି। ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଭାଇ ବହିନୀମାନେ ଉସତ ଉସନାକିଥି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଧାର୍ମିକ ଚିନ୍ତାଧାରା ଆଉ ପବିତ୍ର ବାର୍ତ୍ତାକେ ସମାସ୍ତି ପ୍ରସାରିତ କରିବାର ଲାଗି ଆଜିର ଦିନେ ଆଗ୍କେ ଆଏସନ୍। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ବାର୍ତ୍ତା ସମାସ୍ତି ଲୋକଙ୍କୁ ଦୁଃଖନୁ ମୁକ୍ତି ଦେବାର୍ଥି ସମର୍ପିତ ଥିଲା। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଗୁଡ୍ ଫ୍ରାଇଡେ ଅବସରରେ ପ୍ରଭୁ ଯୀଶୁଙ୍କର ବଳିଦାନକେ ଶ୍ରୋତା କରିଛନ୍। ତାଙ୍କର ଜୀବନ ଆଉ ଶିକ୍ଷା ସମକୁ ବିନମ୍ରତା ନିସ୍ୱାର୍ଥପରତା ଆଉ ଧାର୍ମିକ ପଥ ଶକ୍ତି ଚାଲବାର୍ତି ପ୍ରେରିତ କରସି। ଯୀଶୁଙ୍କର ଦୟାକେ ପ୍ରଚାର କରବାର୍ ଆଉ ସମସ୍ତ ସମ୍ମେଳନକେ ବଢ଼ାବାର୍ ଲାଗି ସଂକଳ୍ପ ବରକସ କରବାର୍କେ ଉପରାଷ୍ଟ୍ରପତି ପରାମର୍ଶ ଦେଇଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜନେଇକରି କହିଛନ୍, ଆଜିର ଦିନ କରୁଣା ଆଉ କ୍ଷମାର ମୂଲ୍ୟବୋଧକେ ଦର୍ଶାସେ। ଭାଇଚାରା ଆଉ ଆଦର୍ଶ ସମକୁ ବାଟ ଦେଖାଉ। ରାଜ୍ୟପାଳ ଡକ୍ଟର ହରିବାବୁ କୁମ୍ଭମ୍ ପାଟି ଗୁଡ୍ ଫ୍ରାଇଡେ ଅବସରରେ ପ୍ରଭୁ ଯୀଶୁଙ୍କର ପ୍ରଦର୍ଶିତ ପ୍ରେମ କରୁଣା ଆଉ ତ୍ୟାଗର ରାସ୍ତାତି ବଢ଼ବାର୍କେ ଆହ୍ୱାନ ଦେଇଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭ ଶୁକ୍ରବାରର ବାର୍ତ୍ତାକେ ପାଳନ କରିକରି ଗୋଟିଏ ଆଦର୍ଶ ସମାଜ ଗଠନ ଦେଖେ କାମ କରବାର୍କେ ପରାମର୍ଶ ଦେଇଛନ୍। ସୁବର୍ଣ୍ଣପୁର ଜିଲ୍ଲାନ ଆଜି ବହୁତଟେ ଜାଗାନ ଗୁଡ୍ ଫ୍ରାଇଡେ ପାଳନ କରାଯାଉଛି। ଜିଲ୍ଲା ସଦର ମହକୁମା ସଦ୍ଭାବନା ଗୃହନ ଆଜି ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ତରଫ ସମୂହ ପ୍ରାର୍ଥନା ସହିତ ବାଇବେଲ ପାଠ କରାଯାଇଛି। ଉଲୁଣ୍ଡା ଆଉ ତର୍ଭା ବାଗେରୀ ଇଲାକାନୁ ରହୁଥିବା ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଶ୍ରଦ୍ଧାଞ୍ଜଳି ଜନେଇକରି ପୃଥିନ ଶାନ୍ତି ସଦ୍ଭାବନା ଆଉ ଜନସମୁଦାୟର ମଙ୍ଗଳ ଲାଗି ସମୂହ ପ୍ରାର୍ଥନା କରିଛନ୍। ବୌଦ୍ଧ ଜିଲ୍ଲାନ ଗୁଡ୍ ଫ୍ରାଇଡେ ପାଳିତ ହୋଇଯାଇଛି। ବୌଦ୍ଧ ସହର ସହିତ ଅଲଗା ଜାଗା ନଥିବା ଚର୍ଚ୍ଚମାନଙ୍କେ ଖ୍ରୀଷ୍ଟ ଧର୍ମାବଲମ୍ବୀମାନଙ୍କ ତରଫ ସମୂହ ପ୍ରାର୍ଥନା ସହିତ ବାଇବେଲ ପାଠ କରାଯାଇଛି। ମହାନ ଜନନାୟକ ସମ୍ରାଟ ଛତ୍ରପତି ଶିବାଜୀ ମହାରାଜଙ୍କର ଶ୍ରାଦ୍ଧ ବାର୍ଷିକୀତି ଆଜି ଦେଶବାସୀ ଶ୍ରଦ୍ଧାଞ୍ଜଳି ଜଣାଉଛନ୍। ତାଙ୍କର ଅଦମ୍ୟ ସାହସ, ଅତୁଳନୀୟ ବୀରତ୍ୱ ଆଉ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱର ବୋଲେ ଭାରତୀୟ ଇତିହାସଟି ଗୋଟିଏ ନୂଆ ଅଧ୍ୟାୟ ସୃଷ୍ଟି ହୋଇଥିଲା। ଶିବାଜୀ ମହାରାଜ ଖାଲି ଜଣେ ଶାସକ ନାହିଁ ଥିଲେ, ଜଣେ ସଂସ୍କାରକ ଆଉ ହିନ୍ଦୁ ସ୍ୱରାଜର ସ୍ୱପ୍ନଦ୍ରଷ୍ଟା ଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଛତ୍ରପତି ଶିବାଜୀଙ୍କୁ ଶ୍ରାଦ୍ଧ ବାର୍ଷିକୀତି ଶ୍ରୋତା କରିକି କହିଛନ୍, ତାଙ୍କର ବୀରତ୍ୱର ଜ୍ୱାଲା, ସାହସର ଦୃଷ୍ଟାନ୍ତ ଆଉ ସ୍ୱାଭିମାନର ପରିଚୟ ଆଜି ଭିଲ୍ ଅମର ରହିଛେ। ଶ୍ରୀକ୍ଷେତ୍ର ପୁରୀନ ଚାଲିଥିବା ସାହି ଜାତି ଆଜି ଲଙ୍କା ପୋଡ଼ି ନୀତି ହେବା। ପରମ୍ପରା ଅନୁସାରେ ଦୋଲମଣ୍ଡପ ସାହି ତରଫ ଏହି ନୀତି କରାଯିବାରକେ ଥିବାବେଳେ ଜଗନ୍ନାଥ ବଲ୍ଲଭ ମଠ ପରିସରନ ଖାସ୍ ନୀତି କରାଯିବା। ଦୋଲମଣ୍ଡପ ସାହି ତରଫ ରାବଣ ମେଢ଼ ବାହାରିକରି ଏଛେନ୍ ଶ୍ରୀକ୍ଷେତ୍ର ଭିନ୍ ଭିନ୍ ସାହି ପରିକ୍ରମା କରୁଛି। ପରିକ୍ରମା ସର୍ବାର ଉତରୁ ଡେରି ରାତିନ ଲଙ୍କା ପୋଡ଼ି ନୀତି ଶେଷ ହେବା। ଇନ ଜନେ ଦିଆଯାଇପାରେ ଯେ ଗଲା ରାମନବମୀ ଦିନ ସାହିଜାତ ମୂଲ ହୋଇଥିବା ବେଳେ ରାମ ଅଭିଷେକ ତିଥି ତକ୍ ଚାଲବା। ନୂଆପଡ଼ା ଜିଲ୍ଲାନ ଏଲ୍ପିଜି ଗ୍ୟାସ୍ ଆଉ ପେଟ୍ରୋଲିୟମ୍ ଦରବର ଠିକ୍ ଭାବେ ଯୋଗାଣ ଓ ବଣ୍ଟନ ଲାଗି ଆଜି ଜିଲ୍ଲାପାଳ ମଧୁସୂଦନ ଦାସଙ୍କର ଅଧ୍ୟକ୍ଷତାତି ମୁଖ୍ୟାଳୟ ସଭାକକ୍ଷନ ଗୁଡ଼େ ସମନ୍ୱୟ ବୈଠକ ହୋଇଯାଇଛି। ଏଲ୍ପିଜି ଗ୍ୟାସ୍ର କଲାବଜାରୀ ଆଉ ଅଲଗା ଅନିୟମିତତାକେ ରୋକବାର ଉପରେ ଜିଲ୍ଲାପାଳ ଜୋର୍ ଦେଇଛନ୍। ଏଥିଲାଗି ନିୟମିତ ନିରୀକ୍ଷଣ ଆଉ ଚଢ଼ଉ କାର୍ଯ୍ୟକ୍ରମକେ ତ୍ୱରିତ କରିବା ଲାଗି ଅଧିକାରୀମାନଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍। ଲୁକର ଭିତରେ ଗ୍ୟାସ୍ର ଅଭାବର ଡର ସୃଷ୍ଟି ନାହିଁ ହେବା ଲାଗି ସଚେତନତା ଜାରି ରଖିବାର ଉପରେ ଜିଲ୍ଲାପାଳ ଜୋର୍ ଦେଇଥିଲେ। ମହୋତ୍ସବ ପ୍ରାଚୀନ ସଭ୍ୟତାର ସାହିତ୍ୟ, ସଂସ୍କୃତି ଆଉ ପରମ୍ପରାକେ ଉଜ୍ଜୀବିତ କରବାର ଗୋଟିଏ ଚେଷ୍ଟା ବୋଲି ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସ କହିଛନ୍। ମାରଗୁଡ଼ା ମହୋତ୍ସବର ଦୁଇ ନମ୍ବର ବୌଦ୍ଧିକ ଚର୍ଚ୍ଚାତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଜିଲ୍ଲାପାଳ ଉଦ୍ଦେଶ୍ୟ ପୂରା ହେବାର ତକ୍ ନୂଆପଡ଼ା ମାଟିନ ସୁଯୋଗ୍ୟ ଦାୟତମାନେ ଗୋଟିଏ ମନ ଗୋଟିଏ ପ୍ରାଣତି ମହୋତ୍ସବ ପାଳନ କରବାରକେ ଆହ୍ୱାନ ଦେଇଛନ୍। ଛତିଶଗଡ଼ର ରାୟପୁରରେ ଚାଲିଥିବା ଖେଲୋ ଇଣ୍ଡିଆ ଜନଜାତି କ୍ରୀଡ଼ା ମହୋତ୍ସବ ଆଜି ଉଦ୍ଯାପିତ ହେଉଛି। ଉଦ୍ଯାପନୀ ସମାରୋହକେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। ପଦକ ତାଲିକାଥି କର୍ଣ୍ଣାଟକ 23 ସ୍ୱର୍ଣ୍ଣ ହାସଲ କରିକି ପହିଲା ଠାନେ ଥିବାବେଳେ ଓଡ଼ିଶା 20 ପଦକ ପାଇକରି 2 ନମ୍ବର ଆଉ ଝାଡ଼ଖଣ୍ଡ 12 ସ୍ୱର୍ଣ୍ଣ ପଦକ ପାଇକରି 3 ନମ୍ବର ଠାନେ ରହିଛି। ଗଲା ମାର୍ଚ୍ଚ 25 ତାରିଖ ଦିନ ମୂଲ ହୋଇଥିବା ଏହି ପ୍ରତିଯୋଗିତାଟି 30 ରାଜ୍ୟ ଆଉ କେନ୍ଦ୍ରଶାସିତ ଅଞ୍ଚଳର 3000 ଏତକା ଖେଳାଳି ଭାଗ ନେଇଛନ୍। ତୀରନ୍ଦାଜ, ଦୌଡ଼କୁଦ, ଫୁଟବଲ, ହକି, ସନ୍ତରଣ, ଭାରୋତ୍ତୋଳନ ଆଉ କୁସ୍ତି ବାଗରେ 7 ବର୍ଗଥି ଖେଲ ହୋଇଥିଲା। ପୂର୍ବତଟ ରେଳବାଇ କ୍ରୀଡ଼ା ସଂଘ ଖୋର୍ଦ୍ଧା ରୋଡ଼ ତରଫ ଆୟୋଜିତ ଆନ୍ତଃବିଭାଗୀୟ ଦିନରାତି କ୍ରିକେଟ୍ ପ୍ରତିଯୋଗିତା ରେଳବାଇ ଷ୍ଟାଡିୟମ୍ର ଉଦ୍ଘାଟିତ ହୋଇଯାଇଛି। ଏବଂ 17 ତାରିଖ ତକ ହେବାରକେ ଥିବା ଏହି ପ୍ରତିଯୋଗିତାଟି ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳର 12 ବିଭାଗ ସାମିଲ ହୋଇଛନ୍। କାଲବୈଶାଖୀର ପ୍ରଭାବଥି ରାଜ୍ୟର ବଡ଼ଭାଗି ଜାଗାନ ଧୁକାଗଡ଼ି ଓ ବର୍ଷା ପାଗ ଲାଗି ରହିଛି। ଏବେ 24 ଭିତରେ ବଲାଙ୍ଗୀର, କଳାହାଣ୍ଡି, ନୂଆପଡ଼ା ସହିତ ରାଜ୍ୟର 12 ଜିଲ୍ଲାର ଗୋଟିଏ ଯୋଡ଼େ ଜାଗାନ ଘଡ଼ଘଡ଼ି ସହିତ ଧୁକାଗଡ଼ି ଆଉ ବର୍ଷା ଲାଗି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ଅନୁମାନ କରାଯାଇଛି। ସେଠାରେ ରାଜ୍ୟର ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଜବରତାତିକେ ନେଇକରି ପାଣିପାଗ କେନ୍ଦ୍ର ତରଫ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଶେଷ ମୁଖ୍ୟ ଖବର ଫେରଗାଏ। স্বজনগণনা প্রক্রিয়াটি তথ্য প্রদান কলে মুখ্যমন্ত্রী জনগণনা কামটি সহযোগ করবারকে দেলে আহ্বান রাজ্যে আগাকাল সব প্রাথমিক বিদ্যালয়ন পালন করা খড়িছুঁয়া ও প্রবেশোৎসব ছত্তিশগড়ন চালিথিবা খেলো ইন্ডিয়া জনজাতি ক্রীড়া মহোৎসব আজ হচ্ছে উদযাপিত 20টা স্বর্ণপদক পাইকি 2 নম্বর ঠান্টি ওড়িশা আর কালবৈশাখী প্রভাবটি 12টা জেলার বিজুলি মারিক হইপারে বর্ষা পানিপাক কেন্দ্র সতর সূচনা আজ আঞ্চলিক খবরিন শেষ হল জুহার।